വെൽക്കം ടു ഒറീസ സ്റ്റേറ്റ് ഓപ്പൺ യൂണിവേഴ്സിറ്റി ഇന്റർനെറ്റ് റേഡിയോ പ്രജ്ഞാവാണി
ഓഡിശാ രാജ്യ മുക്ത വിശ്വവിദ്യാളയ സമ്പൽപൂർ ഓഡിയാ ഭാഷാ ഓ യോഗാഗ കാര്യക്രമ DOLC ഈ ഭിഡിയോ അധ്യാപന കാര്യക്രമക്ക് ആപണമാനക്ക് മു സ്വാഗത കൊറുച്ചി ദേവാശിഷ മഹാപാത്ര ଆମେ ଓଡ଼ିଆ ବର୍ଣ୍ଣ ପରିଚୟର ବିଭିନ୍ନ ବିଷୟରେ ଆମେ ଆଲୋଚନା କରିଛେ। ଏଇ ଯେଉଁ ବର୍ଣ୍ଣ ପରିଚୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆମେ ଆମର ପାଠ୍ୟକ୍ରମରେ ରଖିଛେ। ଧରାଯାଉ ଓଡ଼ିଆ ବର୍ଣ୍ଣମାଳାକୁ ଆମେ ଦୁଇ ଭାଗରେ ବିଭକ୍ତ କରିଥିଲେ, ଗୋଟିଏ ହେଉଛି ସ୍ୱର ବର୍ଣ୍ଣ ଆଉ ଗୋଟିଏ ହେଉଛି ବ୍ୟଞ୍ଜନ ବର୍ଣ୍ଣ। ସ୍ୱର ବର୍ଣ୍ଣ ଇଂରାଜୀରେ ଯାହାକୁ ଆମେ କହୁଛୁ ଭାୱେଲ, ଆଉ ବ୍ୟଞ୍ଜନ ବର୍ଣ୍ଣ ଇଂରାଜୀରେ ଆମେ ତାହାକୁ କହୁଛୁ କନ୍ସୋନାଣ୍ଟ। ଆମେ ମଧ୍ୟ ଓଡ଼ିଆ ବର୍ଣ୍ଣ ପରିଚୟର ବିଭିନ୍ନ ବିଷୟରେ ଆଗରୁ ଏଇଭଳି କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିଛେ, ଆଲୋକପାତ କରିଛେ। ଯେମିତିକି ଧରାଯାଉ ବିଶେଷ୍ୟ, ସେଟାକୁ ଆମେ ଇଂରାଜୀରେ କହୁଥିଲୁ ନାଉନ୍, ସେମିତି ବିଶେଷଣ ଆଡ଼ଜେକ୍ଟିଭ ଏ ବିଷୟରେ ଆମେ ଆଗରୁ ଆଲୋଚନା କରିଛେ। ତେବେ ଆଜି ଆମେ ଓଡ଼ିଆ ବର୍ଣ୍ଣ ପରିଚୟର ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା। ସେ ବିଷୟଟି ହେଉଛି ସନ୍ଧି। ଏଇ ସନ୍ଧି କ'ଣ, ସନ୍ଧି କାହାକୁ କୁହାଯାଏ, ସନ୍ଧି କେତେ ପ୍ରକାରର, ଏ ବିଷୟରେ ଆମେ ଟିକେ ଉଦାହରଣ ସହିତ ଆଉ ଥରେ ଆଜି ଟିକେ ଆଲୋଚନା କରିବା, ଯାହାଫଳରେ କି ତୁମମାନଙ୍କ ଭିତରେ ଯେଉଁ ସନ୍ଧି ନେଇକରି କିଛି ଧରାଧରୁ ପ୍ରଶ୍ନ ଉଠୁଥିବ ବା କିଛି ସନ୍ଦେହ ସୃଷ୍ଟି ହେଇଥିବ ବା କିଛି ତୁମମାନଙ୍କର ମନରେ ଧାରଣା ସୃଷ୍ଟି ହେଇଥିବ, ସନ୍ଧି କ'ଣ, ସନ୍ଧି କେତେ ପ୍ରକାର, ଏସବୁ ବିଷୟରେ ଆଜି ଆମେ ଆଲୋକପାତ କରିବା। ପ୍ରଥମେ ଦେଖିବା ସନ୍ଧି କାହାକୁ କୁହାଯାଏ। ଯଦି ସନ୍ଧି କାହାକୁ କୁହାଯାଏ ଏ ବିଷୟରେ ଆମେ ଯଦି ସଂଜ୍ଞା ଉପରେ ଆମେ ଯଦି ଗୁରୁତ୍ୱ ଦେବା, ତେବେ ପୂର୍ବ ପଦର ଶେଷ ବର୍ଣ୍ଣ ସହିତ ପର ପଦର ଆଦ୍ୟ ବର୍ଣ୍ଣର ମିଳନ ବା ଯୋଗକୁ ଆମେ ସନ୍ଧି କହିବା। କ'ଣ ହେଲା ଯେ ସନ୍ଧି ଦ୍ୱାରା ଦୁଇ ବର୍ଣ୍ଣର ଯୋଗ ହୁଏ। ଆଉ ଥରେ ମୁଁ କହିଦେଉଛି ଯେ ସନ୍ଧି ଦ୍ୱାରା ଦୁଇ ବର୍ଣ୍ଣର ଯୋଗ ହୁଏ ବା ମିଳନ ହୁଏ। ଏଇ ସନ୍ଧି ତାହେଲେ କେତେ ପ୍ରକାରର? ଏଇଟା ହେଉଛି ତିନି ପ୍ରକାରର ସନ୍ଧି। କ'ଣ କ'ଣ ନା, ଗୋଟେ ହେଉଛି ସ୍ୱର ସନ୍ଧି, ଆଉ ଗୋଟେ ହେଉଛି ବ୍ୟଞ୍ଜନ ସନ୍ଧି, ଏବଂ ତୃତୀୟଟି ହେଉଛି ବିସର୍ଗ ସନ୍ଧି। ଏ ଯେଉଁ ସ୍ୱର ସନ୍ଧି ତାହେଲେ କ'ଣ, ଯେ ସ୍ୱର ସନ୍ଧି ହେଉଛି ଆମେ ବୁଝିବା ଯେ ପୂର୍ବ ପଦର ଶେଷ ସ୍ୱର ବର୍ଣ୍ଣ ସହିତ ପର ପଦର ପ୍ରଥମ ସ୍ୱର ବର୍ଣ୍ଣର ମିଳନ। ମୁଁ କିଛି ସମୟ ପୂର୍ବରୁ କହୁଥିଲି ଯେ ସ୍ୱର ବର୍ଣ୍ଣ ଯେଉଁଟାକୁ ଆମେ ଇଂରାଜୀରେ କହୁଛୁ ଯେ ଭାୱେଲ, ସ୍ୱର ବର୍ଣ୍ଣ କ'ଣ ହେଉଛି ଯେ ଯେଉଁଟାକି ନିଜେ ନିଜେ ଉଚ୍ଚାରିତ ହୁଏ, କାହାର ସାହାଯ୍ୟ ନ ନେଇ ତାକୁ ଆମେ କହୁ ସ୍ୱର ବର୍ଣ୍ଣ। ସ୍ୱର ବର୍ଣ୍ଣ ସେଇ ବର୍ଣ୍ଣ ଯାହାକି ନିଜେ ଉଚ୍ଚାରିତ ହୁଏ ବା ନିଜେ ଯାହାର ଗୋଟିଏ ପ୍ରକାଶ ପାଏ, ସେ କାହାର ସାହାଯ୍ୟ ନେଇନଥାଏ। ଯେମିତିକି ଆମେ ଧରାଯାଉ ଦେଖିବା ଯେ ଏଇ ଯେଉଁ ସ୍ୱର ସନ୍ଧିରେ କ'ଣ ହେଉଛି ନା, ପୂର୍ବ ପଦର ଶେଷ ସ୍ୱର ବର୍ଣ୍ଣ ସହିତ ପର ପଦର ପ୍ରଥମ ସ୍ୱର ବର୍ଣ୍ଣ ଏଥିରେ ମିଳନ ଘଟୁଛି। ୟାର ସବୁ ବିଭିନ୍ନ ନିୟମ ରହିଛି ସ୍ୱର ସନ୍ଧିରେ। ମୁଁ ଗୋଟିଏ ଗୋଟିଏ ନିୟମ ତୁମମାନଙ୍କୁ ଉଦାହରଣ ସହିତ ବୁଝେଇ କହୁଛି। ଧରାଯାଉ ଅ, ଏଇଟା ଗୋଟେ ସ୍ୱର ବର୍ଣ୍ଣ, ତୁମମାନେ ଜାଣିଛ। ଅ ସହିତ ଅର ମିଳନ ହେଲା ଫଳରେ ଏଇଟା ଯେତେବେଳେ ସ୍ୱର ସନ୍ଧି ହୁଏ ଏଇଟା ହେଇଯାଏ ଆ। କେମିତି, ମୁଁ ଉଦାହରଣ ଦଉଛି। ନୀଳ ଗୋଟିଏ ଶବ୍ଦ, ଅଚଳ ଗୋଟିଏ ଶବ୍ଦ, ନୀଳ ସହିତ ଅଚଳ ମିଶିଗଲା ଫଳରେ ଯେତେବେଳେ ସନ୍ଧି ହୁଏ ହେଇଯାଏ ନୀଳାଚଳ। ସେମିତି ଦଶ ଯୁକ୍ତ ଅବତାର ହେଇଯିବ କ'ଣ ନା, ଦଶାବତାର। ଅଯୁକ୍ତ ଅ ଯେଉଁଟା କହୁଥିଲି ନିୟମଟି କ'ଣ, ମିଶିଗଲା ଫଳରେ ଯେତେବେଳେ ସନ୍ଧି ହେଇସାରେ ତାପରେ ସେଇଟା ଆ ହେଇଯାଏ, ଦଶ ଯୁକ୍ତ ଅବତାର। ଦଶ ଅବତାର ହବା କଥା କିନ୍ତୁ ହେଇଯାଏ ଦଶାବତାର। ସେମିତି ଅ ସହିତ ଆର ମିଳନ ହେଲେ ସେଠି ମଧ୍ୟ ସନ୍ଧି ହେଲା ପରେ ଆ ହୁଏ। କେମିତି, ଉଚ୍ଚ ଆସନ ଶବ୍ଦଟିକୁ ଦେଖ, ଉଚ୍ଚ ଆସନ ସନ୍ଧି ହେଲା ଫଳରେ ସେଟା ହେଇଯାଏ ଉଚ୍ଚାସନ। ସତ୍ୟ ଆନନ୍ଦ, ସତ୍ୟ ସହିତ ଆନନ୍ଦ ଏଇ ଦୁଇ ଶବ୍ଦର ଯେତେବେଳେ ମିଳନ ହେଉଛି, ସତ୍ୟ ତାର ଶେଷଟି କ'ଣ ହେଉଛି ଅ, ଆନନ୍ଦ ତାର ପ୍ରଥମଟି କ'ଣ ଆ, ଅ ସହିତ ଆ ମିଶିଗଲା ଫଳରେ ସେଟା ହେଇଯାଏ ଆ, ସତ୍ୟାନନ୍ଦ। ସେମିତି ଆ ସହିତ ଅ ମିଶିଲେ ମଧ୍ୟ ସେଟା ଆ ହେଇଯିବ। ଆ ଗୋଟେ ସ୍ୱର ବର୍ଣ୍ଣ, ତା ସହିତ ଅ ମଧ୍ୟ ଆଉ ଗୋଟେ ସ୍ୱର ବର୍ଣ୍ଣ, ଏ ଦୁଇଟି ମିଳନ ହେଲା ଫଳରେ ଯେଉଁ ସନ୍ଧି ହୁଏ ସେଇଟା ମଧ୍ୟ ଆ ହେଇଯାଏ। କେମିତି, ଦୁର୍ଗା ଅଷ୍ଟମୀ, ମୁଁ ଦୁଇଟି ଶବ୍ଦ ତୁମମାନଙ୍କୁ କହୁଛି, ଦୁର୍ଗା ଅଷ୍ଟମୀ ଶବ୍ଦଟି ଯଦି ଆମେ ସନ୍ଧି କରିଦେଲେ ଏଇଟା ହବ ଦୁର୍ଗାଷ୍ଟମୀ। ସେମିତି ସୂଚନା ଅଧିକାର, ଏଇ ଶବ୍ଦଟି ଏବେ ତୁମେମାନେ ବେଶୀ ଦେଖୁଥିବ, ସୂଚନା ଅଧିକାର, ସୂଚନା କର୍ମୀ, ଏଇମାନଙ୍କ ବିଷୟରେ ତୁମେମାନେ ବେଶୀ ଜାଣିବାକୁ ପାଇଥିବ। ଧରାଯାଉ ସେ ଶବ୍ଦ ହେଉଛି ସୂଚନା, କୋଉଠି ସରିଲା, ଆ ଅଧିକାର, ପୁଣି ଆ ସହିତ ଅର ମିଳନ ହେଲା ପରେ ସେଇଟା ମଧ୍ୟ ସେଇଟା ହେଇଯାଏ ଆ ସୂଚନା ଅଧିକାର। ସେମିତି ଆ ସହିତ ଆ ଯଦି ମିଳନ ହୁଏ ସେଠି ମଧ୍ୟ ଆ ହୁଏ। କେମିତି ତୁମେମାନେ ଦେଖିଥିବ ଯେ ଏବେ ବହୁ ଗବେଷଣା ଚାଲିଛି, ମହାକାଶ ଗବେଷଣା ଚାଲିଛି। ଶବ୍ଦଟି ଜାଣିଛ ମହାକାଶ, ଏଇ ଯୋଉ ଶବ୍ଦଟିକୁ ଆମେ ଯଦି ସନ୍ଧି କରିବା କଣ ହଉଛି, ମହା ଆକାଶ, ଆ ସହିତ ଆ ମିଶିଲା ସେଠି ଆସିଲା, ପୁଣି ସେଇ ଆ ଆସିବ ମହାକାଶ। ସେମିତି ତୁମ ଘର ପାଖରେ ବା ବିଭିନ୍ନ ଜାଗାରେ ତୁମେ ଦେଖିଥିବ ସ୍କୁଲ, ସ୍କୁଲର ଓଡ଼ିଆ କଣ, ବିଦ୍ୟାଳୟ, 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 ସେଠି ମଧ୍ୟ ଆ ସହିତ ଆର ମିଳନ ଘଟି ସନ୍ଧି ହେଲା ପରେ ମଧ୍ୟ ସେଇ ଆ ରହୁଛି। ଆମେ ଏଥର ଯଦି ଆଉ ଗୋଟିଏ ସ୍ୱରବର୍ଣ୍ଣକୁ ଦେଖିବା, ହର୍ଷେଇ, ହର୍ଷେଇ ମଧ୍ୟ ଗୋଟେ ସ୍ୱରବର୍ଣ୍ଣ, ହର୍ଷେଇ ସହିତ ହର୍ଷେଇ ଯଦି ମିଳନ ହବ ସେଠି ଯେତେବେଳେ ସନ୍ଧି ହେଲା ପରେ ସେଇଟା ହେଇଯିବ ଦୀର୍ଘ ଇ। କେମିତି ରବି ସହିତ ଇନ୍ଦ୍ର, ରବି ଯୁକ୍ତ ଇନ୍ଦ୍ର ହେଇଯିବ ରବୀନ୍ଦ୍ର, ଦୀର୍ଘ ଇକା ରବୀନ୍ଦ୍ର। ଅତି ସହିତ ଇତ ଏଇଟା ମିଶିଗଲା ପରେ ଆସିବ ଅତୀତ, ଏଠି ମଧ୍ୟ ଦୀର୍ଘ ଇକାର, ତରେ ଦୀର୍ଘ ଇକାର, ମାନେ ଦୁଇଟି ହର୍ଷଇର ମିଳନ, ଦୁଇଟି ସ୍ୱରବର୍ଣ୍ଣର ମିଳନ, ଇ ଯୁକ୍ତ ଇ ମିଳନ ହେଲା ପରେ ବା ସନ୍ଧି ହେଲା ପରେ, ତାର ଯେତେବେଳେ ସନ୍ଧି ହେଇସାରିଲା ପରେ ସେଇଟା ଦୀର୍ଘ ଇକାର ହେଇଯିବ। ଏଇଟା ଗୋଟେ ନିୟମ ମନେ ରଖିଥାଉ, ଏଇଟା ଗୋଟେ ନିୟମ। ସେମିତି ଇ ସହିତ ହର୍ଷଇ ସହିତ ଯଦି ଦୀର୍ଘ ଇକାରର ବି ମିଳନ ହୁଏ ସେଠି ମଧ୍ୟ ସନ୍ଧି ପରେ ସେଇଟା ଦୀର୍ଘ ଇକାର ହୁଏ। କେମିତି ଗିରି ଯୁକ୍ତ ଇସ ଶବ୍ଦଟି ଆସିବ ଗିରିଶ, ଦୀର୍ଘ ଇକାର ଆସିବ। ଅଧି ଯୁକ୍ତ ଈଶ୍ୱର, ଈଶ୍ୱର ଜାଣିଛ ଦୀର୍ଘ ଇକାର, ଆଉ ଅଧି ହଉଛି ହର୍ଷେଇକାର, ଧରେ ହର୍ଷେଇ, ତେଣୁ ଯେତେବେଳେ ସେଟା ସନ୍ଧି ହେଇଯିବ ଅଧିସ୍ୱର ହେଇଗଲା ପରେ ଧରେ ଦୀର୍ଘ ଇକାର ଆସିଯିବ ଅଧିସ୍ୱର। ସେମିତି ଦୀର୍ଘ ଆଉ ହର୍ଷେଇ ସହିତ ଯଦି ମିଳନ ଆମର ହୁଏ ବା ସନ୍ଧି ହୁଏ ସେଠି ଆସିବ ଦୀର୍ଘ ଇକାର, ସେ ମଧ୍ୟ ଗୋଟେ ନିୟମ। କେମିତି ଗୋଟେ ଉଦାହରଣ ଦଉଛି, ଧରାଯାଏ ଗୁଣୀ ଯୁକ୍ତ ଇନ୍ଦ୍ର, ଗୁଣୀ ଣରେ ଦୀର୍ଘ ଇକାର ଆଉ ଇନ୍ଦ୍ର ହର୍ଷ ଇକାର, ଦିଟାକୁ ମିଶିଗଲା ପରେ ଗୁଣୀନ୍ଦ୍ର ଯୋଉ ଶବ୍ଦଟି ଆସିବ ସେଇ ଣରେ ଯୋଉ ଦୀର୍ଘ ଇକାର ସେଇଟା ବଳବତ୍ତର ରହିବ। ସେମିତି ଦୀର୍ଘ ଇକାର ଆଉ ଦୀର୍ଘ ଇକାର ଯଦି ମିଳନ ହବ ବା ସନ୍ଧି ହେବ ସେଠି ଆସିବ ସେଇ ଦୀର୍ଘ ଇକାର, ଇଏ ମଧ୍ୟ ଗୋଟେ ନିୟମ ସନ୍ଧିର, ଗୋଟେ ସ୍ୱର ସନ୍ଧିର ଏଇଟା ହଉଛି ଗୋଟେ ନିୟମ। ସେଟା କଣ ନା, ଧର ଯୋଉ ଉଦାହରଣଟା ମୁଁ ଦଉଛି ପୃଥିବୀ, ପୃଥିବୀ ଯୋଉଟା ଆମେ କହୁଛୁ, ପୃଥିବୀ ସହିତ ଈଶ୍ୱର ଦିଟା ଯାକ ଦୀର୍ଘ ଇକାର ମିଶିଗଲା ପରେ ସେଠି ଆସିବ ପୃଥ୍ୱୀ ସ୍ୱର, ପୃଥିବୀର ଈଶ୍ୱର, ସେ ମଧ୍ୟ ଦୀର୍ଘ ଇକାର। ସେମିତି ଆମେ ଯଦି ଆଉ ଗୋଟିଏ ସ୍ୱର ବର୍ଣ୍ଣକୁ ଦେଖିବା ହର୍ଷଉକାର, ହର୍ଷଉକାର ସହିତ ହର୍ଷଉକାର ଯଦି ମିଳନ ହୁଏ ବା ସନ୍ଧି ହୁଏ ସେଠି ସନ୍ଧି ହେଲା ପରେ ଆସେ ଯେ ଦୀର୍ଘ ଉକାର। କେମିତି ଧର ଯେ ସୁଉକ୍ତି ମାନେ ଭଲ ଉକ୍ତି, ସେଠି ସନ୍ଧି ହେଲା ପରେ ସୁଉକ୍ତି ଆସେ, ସେଠି ଦୀର୍ଘ ଉକାର ଆସେ। ସେମିତି ଦୀର୍ଘ ଉକାର ଆଉ ହର୍ଷ ଉକାର, ଦୀର୍ଘଉ ଆଉ ହର୍ଷଉ ଏଇ ଦୁଇଟା ଯଦି ମିଳନ ହେଇହୁଏ ସେଠି ମଧ୍ୟ ଦୀର୍ଘଉ ଆସେ। ଧର ଯେଉଁ ବଧୁ ଦୀର୍ଘ ଉକାର, ବଧୁ ବୋହୁକୁ ଆମେ କହୁ ବଧୁ, ବଧୁ ଉକ୍ତି ହର୍ଷ ଉକାର, ଦୀର୍ଘଉ ସହିତ ହର୍ଷଉର ଯଦି ମିଳନ ହେଲା ପରେ ବଧୁକ୍ତି ଯେଉଁ ଶବ୍ଦଟି ଆସିବ ସେଠି ସେ ଦୀର୍ଘ ଉକାର ହିଁ ରହିବ। ସେମିତି ଆମେ ଦେଖିବା ଅ ସହିତ, ଅ ଗୋଟେ ସ୍ୱରବର୍ଣ୍ଣ, ଇ ମଧ୍ୟ ଗୋଟେ ସ୍ୱରବର୍ଣ୍ଣ, ଅ ସହିତ ଇରେ ଯଦି ମିଳନ ହୁଏ ବା ସନ୍ଧି ହୁଏ ଆଉ ଗୋଟେ ନୂଆ ସ୍ୱରବର୍ଣ୍ଣ ସେଠି ସୃଷ୍ଟି ହୁଏ, ସେଟା ହଉଛି ଏ। କଣ ତାହେଲେ ସେ ଶବ୍ଦ ସବୁ ନା, ନର ସହିତ ଇନ୍ଦ୍ର, ତୁମମାନେ ଶୁଣିଥିବ ନରେନ୍ଦ୍ର, ପୂର୍ଣ୍ଣ ଯୁକ୍ତ ଇନ୍ଦୁ, ପୂର୍ଣ୍ଣେନ୍ଦୁ, ଏସବୁ ନାଁ ଗୁଡିକ ତୁମମାନେ ପରିଚିତ ଥିବ, ନରେନ୍ଦ୍ର, ପୂର୍ଣ୍ଣେନ୍ଦୁ। ଆଉ ଗୋଟେ ହଉଛି ଆମେ ଏବେ ବିଭିନ୍ନ ବାହାଘର ବ୍ରତ ଘର ଆଉ ଜନ୍ମଦିନରେ ଆମେ କଣ ଦଉ ସମସ୍ତଙ୍କୁ, ଶୁଭେଚ୍ଛା ଦଉ, ସେ ଶବ୍ଦଟି ହେଉଛି ଶୁଭେଚ୍ଛା, ଶୁଭ ଇଚ୍ଛା ଶୁଭେଚ୍ଛା। ଦେଖ ଅକାର ସହିତ ଇ ମିଶିଗଲା ସେଠି କିନ୍ତୁ ଗୋଟେ ନୂଆ ଆସିଲା, ସେଟା ହଉଛି ଏ। ଏଇଟା ହଉଛି ଗୋଟେ ନିୟମ, ଅ ସହିତ, ଅସ୍ୱରବର୍ଣ୍ଣ ସହିତ ଇ ସ୍ୱରବର୍ଣ୍ଣର ମିଳନ ହୋଇ ସେଠି ଆସିଲା ଏ ସ୍ୱରବର୍ଣ୍ଣ, ଶୁଭ ଇଚ୍ଛା ଶୁଭେଚ୍ଛା। ସେମିତି ଅ ସହିତ ଯଦି ଦୀର୍ଘ ଇକାର ମିଶିଯାଏ ସେଠି ମଧ୍ୟ ଆସିବ ଏ। କେମିତି ତୁମମାନେ ଜାଣିଥିବ ଗୋଟିଏ ଧାମ ଗୋଟିଏ ଅଛି, ଆମର ଚାରିଧାମ ମଧ୍ୟରୁ ଗୋଟିଏ ଧାମ ହେଉଛି ରାମେଶ୍ୱରମ। ଏ ଯେଉଁ ରାମ ଈଶ୍ୱର ସେ ହେଉଛନ୍ତି ରାମେଶ୍ୱର। ପୁରୁଣା ଭୁବନେଶ୍ୱରରେ ଗୋଟିଏ ପ୍ରସିଦ୍ଧ ମନ୍ଦିର ଅଛି, ସେଠି ହେଉଛି କପିଳେଶ୍ୱର। ଏଇ ନାଁଟି ତୁମମାନେ ଶୁଣିଥିବ ମଧ୍ୟ, କପିଳ ଈଶ୍ୱର କପିଳେଶ୍ୱର, ଏଠି ଏକାର ହେଇଯାଉଛି। ଅ ସହିତ ଇର ମିଳନ ଫଳରେ ସେଠି ମଧ୍ୟ ଏକାର ହେଇଯାଉଛି। ସେମିତି ଆହୁରି ଗୋଟେ ଶବ୍ଦ ଦେଖ, ଯଥା ଇଚ୍ଛା ଯଥେଚ୍ଛା, ଯଥା ଇଷ୍ଟ ଯଥେଷ୍ଟ, ଏ ଯେଉଁ ଆ ସହିତ ଇ ମିଶିଲେ ମଧ୍ୟ ଏକାର ହେଇଯାଉଛି। ଏଇ ଯେଉଁ ଦୁଇଟି ଉଦାହରଣ ଏବେ ଦେଲି, ଆ ମଧ୍ୟ ଗୋଟେ ସ୍ୱରବର୍ଣ୍ଣ, ସେଥିରେ ଇ ସ୍ୱରବର୍ଣ୍ଣ ମିଶିଗଲା ଫଳରେ ସେଠି ଆଉ ଗୋଟେ ନୂଆ ସ୍ୱରବର୍ଣ୍ଣ ଅଛି, ସେଇଟା ମଧ୍ୟ ଏ। ସେମିତି ଅ ସହିତ ଉ, ଅ ଗୋଟେ ସ୍ୱରବର୍ଣ୍ଣ, ଉ ଗୋଟେ ସ୍ୱରବର୍ଣ୍ଣ, ଏ ଯଦି ମିଶିଯାଏ ବା ସନ୍ଧି ହୁଏ, ଆଉ ଗୋଟେ ଯେଉଁ ସ୍ୱରବର୍ଣ୍ଣ ସେଠି ସୃଷ୍ଟି ହୁଏ ସନ୍ଧି ଫଳରେ, ସେଟା ହେଉଛି ଓ। ଉଦାହରଣ କ'ଣ, ଯେ ଲମ୍ବ ଉଦର ଲମ୍ବୋଦର, ଗଣେଶଙ୍କର ଆଉ ଗୋଟିଏ ନାଁ ଲମ୍ବୋଦର, ତୁମେମାନେ ଜାଣିଥିବ ଗଜାନନ ଗଣେଶ ଲମ୍ବୋଦର ଆମେ କହୁନି, ଯେତେବେଳେ ଆମେ ଯେଉଁ ପୁଷ୍ପାଞ୍ଜଳି ଦଉ ଆମେ ବିଭିନ୍ନ ନାଁ ତାଙ୍କର ମଧ୍ୟ ସ୍ମରଣ କରୁ। ତେଣୁ ଲମ୍ବୋଦର ଲମ୍ବ ଉଦର ଲମ୍ବ ଉଦର ଲମ୍ବୋଦର। ସେମିତି ପୁରୁଷ ଉତ୍ତମ ପୁରୁଷୋତ୍ତମ, ଅ ସହିତ ଉ ମିଶିଲା କିନ୍ତୁ କ'ଣ ବାହାରିଲା, ଓ ବାହାରିଲା। ନବ ଉଦୟ ଆସିଲା କ'ଣ ଶବ୍ଦ, ନବୋଦୟ, ଅ ସହିତ ଉ ମିଶିଲା କିନ୍ତୁ ଆସିଲା ଓ। ସେମିତି ଆ ସହିତ ଉ ମିଶିଲେ ମଧ୍ୟ ଓ ଆସିବ। ଯେମିତି ଆମେ ଦେଖିଥିଲେ ପୂର୍ବରୁ ଆ ସହିତ ଇ ମିଶିଥିଲେ ଏ ଆସୁଥିଲା, ସେମିତି ଆ ସହିତ ଉ ମିଶିଲେ ସେଠି ଆସୁଛି ଓ। କେମିତି ମହା ଉଦଧି ମହୋଦଧି, ଆମେ କହୁ ପୁରୀର ସମୁଦ୍ରକୁ ମହୋଦଧି ବୋଲି କହୁ ଆମେ। ସେମିତି ଯଥା ଉଚିତ ଯଥୋଚିତ, ଏମିତି ସବୁ ବିଭିନ୍ନ ନିୟମ ରହିଛି ସ୍ୱର ସନ୍ଧିରେ। ଆମେ ସ୍ୱର ସନ୍ଧି ବିଷୟରେ ତ ଟିକେ ଆଲୋଚନା କଲେ, ଏବେ ଦେଖିବା ଯେ ବ୍ୟଞ୍ଜନ ସନ୍ଧିଟା କ'ଣ। ବ୍ୟଞ୍ଜନ କ'ଣ ମୁଁ କହୁଥିଲି ଯେ ସେଟା ହେଉଛି ଇଂରାଜୀରେ ଆମେ ତାକୁ କହୁଛୁ ଯେ କନ୍ସୋନାଣ୍ଟ। ସ୍ୱରଟା ହେଉଛି ଯେ କାହାର ସାହାଯ୍ୟ ନ ନେଇ ଉଚ୍ଚାରିତ ହେଉଥିବା ଧ୍ୱନି ବା ବର୍ଣ୍ଣକୁ ଆମେ ସ୍ୱର ବୋଲି କହିଥାଉ, ସ୍ୱରଧ୍ୱନି ବା ସ୍ୱରବର୍ଣ୍ଣ ବୋଲି କହିଥାଉ। କିନ୍ତୁ ବ୍ୟଞ୍ଜନ ସ୍ୱରଧ୍ୱନିର ସହାୟତା ନେଇକି ସେଟା ଉଚ୍ଚାରିତ ହୋଇଥାଏ। ଏଇଟା ତୁମେମାନେ ସଂଜ୍ଞା ତୁମେମାନେ ପଢ଼ିଥିବ ଆମର ଓଡ଼ିଆ ବର୍ଣ୍ଣ ପରିଚୟର ଯେଉଁ ତୁମମାନଙ୍କୁ ଯେଉଁ ପାଠ୍ୟ ସାମଗ୍ରୀ ଦିଆଯାଇଛି ସେଥିରେ ରହିଛି, ତୁମମାନେ ପଢ଼ିଥିବ। ତେବେ ସ୍ୱର ସନ୍ଧି କଥା ତ ଆମେ ଆଲୋଚନା କଲେ, ବ୍ୟଞ୍ଜନ ସନ୍ଧିଟି କ'ଣ। ଏ ଯେ ବ୍ୟଞ୍ଜନ ସନ୍ଧି, ଏ ହେଉଛି ଯେ ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱର ବର୍ଣ୍ଣର ସନ୍ଧି ବା ଯୋଗ ବା ମିଳନକୁ ଆମେ କହୁଛୁ ଯେ ବ୍ୟଞ୍ଜନ ସନ୍ଧି। ଏଥିରେ କ'ଣ ହୁଏ ନା, ପୂର୍ବ ପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ, ପୂର୍ବ ପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ, ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ଯଦି ଯୋଗ ହୁଏ, ସେଇ ଯେଉଁ ଯୋଗ ବା ସେଇ ସନ୍ଧିକୁ ଆମେ କହୁ ଯେ ଏଇଟା ହେଉଛି ବ୍ୟଞ୍ଜନ ସନ୍ଧି। କେମିତି ଚଳଚିତ୍ର ହେଲା କ'ଣ, ଚଳଚିତ୍ର। ସତ୍ ଜନ ହେଲା କ'ଣ, ସଜ୍ଜନ। ଜଗତ ଜନନୀ ଜଗତ ଜନନୀ। ଉତ୍ଲେଖ ଉଲ୍ଲେଖ, ଏ ଦୁଇଟାକ ଦେଖୁଛୁ ଆମେ କ'ଣ, ଯେ ଦୁଇଟା ଯାକ ବ୍ୟଞ୍ଜନ ବର୍ଣ୍ଣ ମିଶିକି ଯାଇକିରି କେମିତି ବ୍ୟଞ୍ଜନ ସନ୍ଧିର ଏସବୁ ଉଦାହରଣ। ଜଗତ ନାଥ ଜଗନ୍ନାଥ। ସମ୍ ସାର ସଂସାର। ସମ୍ ଶୋଧନ ସଂଶୋଧନ। ଏଇସବୁ ବ୍ୟଞ୍ଜନ ସନ୍ଧିର ଉଦାହରଣ ତୁମମାନଙ୍କୁ ଦେଲି। ଏଇ ବ୍ୟଞ୍ଜନ ସନ୍ଧିରେ ମଧ୍ୟ ସ୍ୱର ସନ୍ଧି ଭଳି ବହୁତ ନିୟମାବଳୀ ରହିଛି। ତେବେ ଆମର ସମୟର ତ ଆଜି ଅଭାବ ରହିଛି, ଆମେ ସବୁ ନିୟମାବଳୀ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିପାରିବା ନାହିଁ। ତେବେ ଏସବୁ ନିୟମ ଅନୁସାରେ ହିଁ ସନ୍ଧି ଗୁଡ଼ିକ ହୋଇଥାଏ। ଏତିକି ତୁମମାନେ ମନେ ରଖ ଯେ ଏସବୁ ନିୟମ ଆଧାରିତ, ଯେହେତୁ ବ୍ୟାକରଣ ଆମକୁ ନିୟମ କଥା କହେ ସୂତ୍ର କଥା କହେ, ବିନା ସୂତ୍ର ବିନା ନିୟମରେ ବ୍ୟାକରଣର କୌଣସି ଆବଶ୍ୟକତା ନଥାଏ ବା ତାର ଗୋଟେ ଗୁରୁତ୍ୱ ଆମେ ଉପଲବ୍ଧି କରିପାରିନଥାଉ, ସେମିତି ବ୍ୟଞ୍ଜନ ସନ୍ଧିରେ ମଧ୍ୟ ବିଭିନ୍ନ ନିୟମ ରହିଛି। ଏତିକି କଥା ତୁମମାନେ ମନେ ରଖ। ଏବେ ତାହେଲେ ଆମେ ଦେଖିବା ଯେ ବିସର୍ଗ ସନ୍ଧି, ବିସର୍ଗ ସନ୍ଧି ସହିତ ଆମେ ଯଦି ଦେଖିବା ଯେ ବିସର୍ଗ ସନ୍ଧି ହେଉଛି ସ୍ୱରବର୍ଣ୍ଣ ବା ବ୍ୟଞ୍ଜନ ବର୍ଣ୍ଣର ସନ୍ଧି କାହା ସହିତ ହୁଏ, ବିସର୍ଗ ସହିତ ହୁଏ, ତାହେଲେ ସେଟାକୁ କୁହାଯାଏ ବିସର୍ଗ ସନ୍ଧି। ବିସର୍ଗ ସନ୍ଧିର ମଧ୍ୟ ନିୟମାବଳୀ ରହିଛି, ଯେମିତି ସ୍ୱର ସନ୍ଧିର କେମିତି ନିୟମ ରହିଛି, ବ୍ୟଞ୍ଜନ ସନ୍ଧିର ବି ନିୟମ ରହିଛି, ସେମିତି ବିସର୍ଗ ସନ୍ଧିର ମଧ୍ୟ କେତେକ ନିୟମ ରହିଛି। ତେଣୁ ଗୋଟିଏ ଯୋଡ଼ି ନିୟମ ତୁମମାନଙ୍କୁ ଆଜି ଏଠାରେ କହିଦେଉଛି, ଯେମିତିକି ବିସର୍ଗ ପରେ, ବିସର୍ଗ ପରେ କ ପ ଫ ଏସବୁ ଯଦି ବ୍ୟଞ୍ଜନ ବର୍ଣ୍ଣ ଥାଏ ତାହେଲେ ବିସର୍ଗ ସ୍ଥାନରେ ସେଠି ସ ହୁଏ। କ'ଣ ଉଦାହରଣ? ନମଃ ଯୁକ୍ତ କାର ହେଲା କ'ଣ? ନମସ୍କାର। କ'ଣ ଥିଲା? କ ଥିଲା କିନ୍ତୁ ଆସିଲା ସ। ମୁଁ କହୁଥିଲି ଯେ କ ପ ଫ ଥିଲେ ସେଇଟା ବିସର୍ଗ ସନ୍ଧି ଫଳରେ ସେଠି ସେଇଟା ସ ହେଇଯାଏ। ଆଉ ଗୋଟେ ଉଦାହରଣ ଦଉଛି, ଧର ଯେ ପୁରହ କାର ହେଇଯାଏ କ'ଣ? ପୁରସ୍କାର। ସେଇ କ ଟା ସ ହେଇଗଲା। ସେମିତି ଆଉ କେତେକ ନିୟମ ମଧ୍ୟ ରହିଛି, ଧର ଯେଉଁ ଆମେ କହିବା ଦୁଃ ଚିନ୍ତା, ସନ୍ଧି ହେଲା ଫଳରେ ସେଟା ହେଇଯାଏ ଦୁଶ୍ଚିନ୍ତା। ସେମିତି ବାଚଃ ପତି ହେଇଯାଏ କ'ଣ? ବାଚସ୍ପତି। ନି ତରଙ୍ଗ, ଏ ଶବ୍ଦଟି ଦେଖ, ନି ନରେ ବିସର୍ଗ ରହିଛି, ହର୍ଷିକା ରହିଛି, ନି ତରଙ୍ଗ। ଯେତେବେଳେ ଶବ୍ଦଟି ସନ୍ଧି ହେଲା ପରେ କ'ଣ ହଉଛି ନା ନିସ୍ତରଙ୍ଗ। ସେମିତି ଆୟୁ ବେଦ, ଆୟୁ ବେଦ, କିନ୍ତୁ ଶବ୍ଦଟି ଯେତେବେଳେ ହେଇଯାଉଛି ସନ୍ଧି ଫଳରେ ସେଟା ହେଇଯିବ ଆୟୁର୍ବେଦ। ଆଜିର ଏଇ ଅଧ୍ୟାୟରେ ଆମେ ଆଲୋଚନା କଲେ ସନ୍ଧି କ'ଣ, ସନ୍ଧି କେତେ ପ୍ରକାରର, ଆଉ ସନ୍ଧିର ବିଭିନ୍ନ ଉଦାହରଣ ବିଷୟରେ ଆମେ ଆଲୋଚନା କଲେ। ବିଶେଷ କରି ଆମେ ଦେଖିଲେ ଯେ ସନ୍ଧି ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି ଏସବୁ ଆମେ ଉଦାହରଣ ସହିତ ଆଜି ଟିକେ ବୁଝେଇକିରି ଆଲୋଚନା କଲେ। ଆମର ସମୟ ଅନୁସାରେ ଆମେ ଯେତିକି ସମ୍ଭବ ସେତିକି ନିୟମାବଳୀ ବିଷୟରେ ମଧ୍ୟ ଆଲୋକପାତ କଲେ ଏବଂ କିଛି କିଛି ଦୃଷ୍ଟାନ୍ତ ମଧ୍ୟ ଦେଲେ। ଏଇଥିରୁ ବିଦ୍ୟାର୍ଥୀଗଣ ତୁମେମାନେ ସନ୍ଧି ବିଷୟରେ ଗୋଟେ ସ୍ଥୂଳ ଧାରଣା ତୁମମାନଙ୍କର ହୋଇସାରିଥିବ। ତାହେଲେ ଆଜିର ଅଧ୍ୟାୟକୁ ଆମେ ଏଇଠି ରଖିବା, ପୁଣି ପରବର୍ତ୍ତୀ ଅଧ୍ୟାୟରେ ଓଡ଼ିଆ ବର୍ଣ୍ଣ ପରିଚୟର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆମେ ଆଉ ଟିକେ ଆଲୋକପାତ କରିବା। ଆଜି ପାଇଁ ଏତିକି ରହୁଛୁ, ନମସ୍କାର।